ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟର ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଆଇଡେଣ୍ଟିଫିକେସନ ନମ୍ଘର ମିଳିବା, ଆଧାର କାର୍ଡ ବାଗିର ଗୋଟିଏ ସ୍ୱତନ୍ତ୍ର ଆଇଡି ତିଆରି କରାଯିବା, ଏଥି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ବାଗିର ସବୁ ତଥ୍ୟ ରହିବା, ଯେଉଁଥିଲାଗି ଛାତ୍ରଛାତ୍ରୀମାନଙ୍କୁ ଅଲଗା କେନ୍ସି ସ୍କୁଲ୍ନୁ ପଢ଼ବାର୍କେ ସୁବିଧା ହେବା, ଛାତ୍ରଛାତ୍ରୀମାନଙ୍କ ଲାଗି ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଏକାଉଣ୍ଟ ରେଜିଷ୍ଟ୍ରି ଆପାର ରହିବା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ଏହି ପଦକ୍ଷେପ ଅଧାନୁ ସ୍କୁଲ୍ ଛାଡ଼ୁଥିବାର ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟି ପ୍ରମୁଖ ଭୂମିକା ନେବା ବୋଲିକରି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ଛୁଆମାନଙ୍କର ଉପରେ ପାଶବିକ ଅତ୍ୟାଚାର ନେଇକରି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରିବେ ବୋଲି ରାଜ୍ୟ ମହିଳା ଆର୍ ଶିଶୁ ବିକାଶ ବିଭାଗ ତରଫରୁ ଫଟିକ କରାଯାଇଛି। ଏ ବାବଦେ ସୁପ୍ରିମକୋର୍ଟଙ୍କ ରାୟକେ ରାଜ୍ୟ ସରକାର ପୂରା ସମର୍ଥନ ଜଣାବାର ସହିତ ରାଜ୍ୟ କେନ୍ସି ପ୍ରକାରର ଶିଶୁ ଯୌନ ଶୋଷଣକେ ବରଦାସ୍ତ କରାନାଇଯାଏ ବୋଲିକରି ବିଭାଗ ତରଫରୁ କୁହାଯାଇଛି। ଅସୁରକ୍ଷିତ ଛୁଆମାନଙ୍କର ବିଷୟଟି ଜାଣିଲେ ସାଙ୍ଗେ ସାଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାବାର ଲାଗି ଭି ନାଗରିକମାନଙ୍କୁ ଅନୁରୋଧ କରାଯାଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ ପୋକ୍ସୋ ଆଇନ୍ଥି ଶିଶୁ ଅଶ୍ଳୀଳ ଭିଡ଼ିଓ ଦେଖବାର ଡାଉନ୍ଲୋଡ୍ କରବାର ସହିତ ନିଜର ପାଖେ ରଖବାର୍କେ ସୁପ୍ରିମକୋର୍ଟ ଗୋଟିଏ ଦଣ୍ଡନୀୟ ଅପରାଧ ବୋଲି ରାୟ ଆର୍ ନିର୍ଦ୍ଦେଶନାମା ଜାରି କରିଛନ୍। ବିକଶିତ ଭାରତ 2047 ଲାଗି ଆର୍ ବିକଶିତ ଓଡ଼ିଶା 2036 ଲାଗି ମାର୍ଗଦର୍ଶିକା ଭିଜନ ଡକ୍ୟୁମେଣ୍ଟ ତିଆରି କରାଯିବା, ଏଥିଲାଗି ରାଜ୍ୟସ୍ତରୀୟ ପରିଚାଳନା କମିଟିର ପହିଲା ବୈଠକ ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଆର୍ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ ଭିଜନ ଡକ୍ୟୁମେଣ୍ଟ ତିଆରି କରବାରଟା ଆମର ଲାଗି ବଡ଼ ସୁଯୋଗ ହେ। ଏହି ଡକ୍ୟୁମେଣ୍ଟକେ ସୁବ୍ୟବସ୍ଥିତ କରବାର ଆର୍ ଗୋଟିଏ ବାସ୍ତବ ଦସ୍ତାବେଜ କରବାର ଲାଗି ସବୁ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସହଯୋଗ ଦରକାର। ଉନ୍ନୟନ କମିଶନର ଅନୁ ଗର୍ଗ ରାଜ୍ୟ ସାମାଜିକ ଆର୍ ଅର୍ଥନୈତିକ ଆର୍ ଭିନ୍ ଭିନ୍ ଅଞ୍ଚଳର ସନ୍ତୁଳିତ ବିକାଶକେ ନଜରଥି ରଖିକରି ଭିଜନ ଡକ୍ୟୁମେଣ୍ଟଟି ଦେଶ ବିଦେଶର ଅନୁସରଣ କରାଯାଉଥିବା ଉତ୍ତମ ଅଭ୍ୟାସକେ ଅନୁସରଣ କରବାର ଉପରେ କହିଥିଲେ। ଓଡ଼ିଶା ପୁଲିସର ଭିନ୍ ଭିନ୍ ବାଟାଲିୟନ୍ରୁ ଖାଲି ଥିବାର 1360 ସିପାହୀ ଆର୍ କନେଷ୍ଟବଲ ଆର୍ 177 କ୍ୟାଡରର କନିଷ୍ଠ କିରାଣୀ ପଦବୀ ପୂରଣ ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ଇଚ୍ଛୁକ ଆର୍ ଯୋଗ୍ୟ ପ୍ରାର୍ଥୀମାନେ ଓଡ଼ିଶା ପୁଲିସର ୱେବ୍ସାଇଟ୍ ଓଡ଼ିଶା ପୁଲିସ .gov.in ଥି ଅନ୍ଲାଇନ୍ ଜରିଏ ପଞ୍ଜୀକରଣ ଆର୍ ଆବେଦନ କରିପାରିବେ ବୋଲିକରି କୁହାଯାଇଛି। ଆଜି ପବିତ୍ର ମୂଳାଷ୍ଟମୀଥି ପଶ୍ଚିମ ଓଡ଼ିଶାର ମା'ମାନେ ପୁଅ ଜିଉଁତିଆ ପାଳନ କରୁଛନ୍ତି। ପୁଅମାନଙ୍କର ମଙ୍ଗଲ କାମନା କରିକରି ମା'ମାନେ ଏହି ଉପାସ କରୁଛନ୍। ମା'ମାନେ ନିର୍ଜଳା ଉପାସ ରହିକରି ଦୂତୀବାହାନ ଆର୍ ଷଠୀ ମା'ଙ୍କର ପୂଜା କରସନ୍। ଗାଁ କଲୋନୀ ଆର୍ ପଡ଼ାମାନଙ୍କର ଛକ ଜାଗାମାନଙ୍କେ ଏ ପୂଜାର ଲାଗି ବେଦୀମାନ ତିଆରି କରାଯାଇଛି। ଆଇବାକାଲ ସକାଳେ ଗାଧଲା ଉତାରୁ ଘରେ ପୁଅମାନଙ୍କୁ 108 ଦୁବ ବନ୍ଦେଇକରି ଜୁଁତିଆ ପିନ୍ଧାବେ। କପଡ଼ା ଲତା ଆର୍ ପୂଜା ସାମଗ୍ରୀ ଘିନ୍ବାର ଲାଗି ପଶ୍ଚିମ ଓଡ଼ିଶାର ଗାଁ ଗହଲିନୁ ନେଇକରି ସହର ଜାଗାନୁ ଗହଲ ଚହଲ ହୋଇଛି। ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ପୀଠନ ଶାରଦୀୟ ଦଶହରା ଲାଗି ଆଜି ମୂଳାଷ୍ଟମୀ ତିଥିନ 16-ଦିନିଆ ପୂଜା ମୂଲ ହେଉଛି। ଆଇବା ମାସର 2 ବୁଧବାର ଦିନ ମା' ସମଲେଶ୍ୱରୀ ଧବଲମୁଖୀ ଆର୍ ଗଙ୍ଗା ଦର୍ଶନ ବେଶତୀ ଭକ୍ତମାନଙ୍କୁ ଦର୍ଶନ ଦେବେ। 3 ଗୁରୁବାରନୁ 9-ଦିନିଆ ଶାରଦୀୟ ପୂଜା ଆର୍ ନବରାତ୍ରୀ ଦ୍ୱୀପ ପ୍ରଜ୍ୱଳନ ଆରମ୍ଭ ହେବା। ଆଇବା ମାସର 12 ଶନିବାର ଦିନ ସମଲେଶ୍ୱରୀ ପୀଠନ ଦଶହରା ଆର୍ ରଞ୍ଜିତା ଉତ୍ସବ ଆର୍ 16 କୁଆଁର ପୂର୍ଣ୍ଣିମା ଦେବୀଙ୍କ ରାଜରାଜେଶ୍ୱରୀ ବେଶନୁ ଧ୍ୱଜା ଆରୋହଣ ଆର୍ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ବୋଲି ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ 29 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶର ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 114 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏବଂ 27 ତାରିଖ ତକ ମାହାଲିଆ ଫୋନ୍ ନମ୍ଘର 1800117800 ଡାଏଲ କରିକରି ଲୋକେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀତି ପଠାଇ ପାରିବେ। ଇଦାର ଛଡ଼ା 1922 ଫୋନ୍ ନମ୍ଘରଟି ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ମିଳିପାରୁଥିବା ଲିଙ୍କ୍ ଥି ବିଲ୍ ସନ୍ଦେଶ ଦେଇପାରିବେ। ନରେନ୍ଦ୍ର ମୋଦି ଆପ୍ ନାଇଁ ହେଲେ ମାଇ ଗଭ୍ ଓପନ୍ ଫୋରମ୍ ଜରିଏ ଅନ୍ଲାଇନ୍ଟି ସନ୍ଦେଶ ଦିଆଯାଇପାରବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଟି ତା'ର ପ୍ରସାରଣ କରାଯିବା। ସମ୍ବଲପୁରର ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ର 10 ପ୍ରତିଷ୍ଠା ଦିବସ ଗୋଲାକାଲ ପାଳନ କରାଯାଇଥିଲା। ଦେଶର ପହିଲା ଆଇଆଇଏମ୍ ଭାବେ ସମ୍ବଲପୁରରୁ ପହିଲା କରି ଏଆଇ କୃତ୍ରିମ ବୁଦ୍ଧିମତା ବ୍ୟବହାର କରାଯାଇକରି ଶିକ୍ଷାଦାନ ମୂଲ ହେବା ବୋଲି ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ କହିଛନ୍ତି। ସଂସ୍ଥାନରୁ ଇନ୍କ୍ୟୁବେସନ ଜରିଏ 60 ଅଧିକା ଷ୍ଟାର୍ଟଅପ୍ର ବିଶ୍ୱସ୍ତରୀୟ ଭିଭିଭୂମି ତିଆରି କରାଯାଉଛି ଆଉ ଏ ବଛର 3 ଉତ୍କର୍ଷତା କେନ୍ଦ୍ର କାମ ମୂଲ କରବା ବୋଲିକରି ସେ କହିଥିଲେ। କାର୍ଯ୍ୟକ୍ରମଟି ଏମ୍ସିଏଲ୍ର ସିଏମ୍ଡି ଉଦୟ ଅନନ୍ତ କାଉଲେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। এছেনিন আঞ্চলিক খবর ইন শেষ হল আর বেলর আঞ্চলিক খবর শুনিপারবে রাতে 7:02। জুহার।